ସବୁବେଳେ ସାଇ ନାମ ଭୋଜୁଥାଏ, ଯିଏ ସବୁବେଳେ ସାଇ ଭାବରେ ନିମଜ୍ଜିତ, ତାର ପୁଣି ଦୁଃଖ କ'ଣ, ଅଭାବ କ'ଣ? ତାଙ୍କୁ ଆଶ୍ରା କରିଥିଲେ ସବୁକିଛି ପୂରଣ ହୋଇଥାଏ। ସେ ସିଦ୍ଧିଦାତା, ସେ ମୁକ୍ତିଦାତା, ସର୍ବଜ୍ଞାତା ସେ, ସର୍ବଦାତା ସେ। ତାଙ୍କୁ ମୁହଁ ଖୋଲି ମାଗିବାର କିଛି ଆବଶ୍ୟକତା ନାହିଁ, ସେ ଅନ୍ତର୍ଯ୍ୟାମୀ। ଥରେ ତାଙ୍କ ନାଁ ଗାଇଦେଲେ ସବୁକିଛି ପୂର୍ଣ୍ଣ ହୋଇଯାଏ।